ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଶ୍ରୀକ୍ଷେତ୍ର ପୁରୀନ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଏଚ୍ ନୀଳାଦ୍ରୀ ବିଜେ ହେବା। ମହାପୁରୁଷମାନେ ଗୋଟିଏ ପଣ୍ଡିତ ଯାଇକରି ଶ୍ରୀମନ୍ଦିର ରତ୍ନବେଦୀ ବିଜେ କରିବେ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଧାରିଯାଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଉପରବେଳା 3:30 ତକ ରଥନ ଚାରମାଳ ବନ୍ଧା ହୋଇକରି ସିଂହାସନ ମାଜଣା ହେବା। 3:50 ପୁଷ୍ପାଞ୍ଜଳି ଅର୍ପଣ ହୋଇକରି ବିଜେ କାହାଳି ବାଜିବା। ସେନ୍ତା ଉପରବେଳା 4 ପହଣ୍ଡି ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ନୀଳାଦ୍ରୀ ବିଜେ ସରବା ଋତୁରୁ ମହାପ୍ରଭୁଙ୍କ ରଥଯାତ୍ରା ଶେଷ ହେବା। ଏବାକାଲିଠାରୁ ଭକ୍ତମାନେ ନୀଳାଚଳ ଅବଢ଼ା ପାଇବେ। ଆଧୁନିକ ଓଡ଼ିଶା ଗଠନ ଆଉ ଭାଷାଭିତ୍ତିକ ରାଜ୍ୟ ଗଠନ ଲାଗି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଭୂମିକା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଯାଜପୁର ଜିଲ୍ଲା ନିଶ୍ଚିନ୍ତ କୋଏଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହଟି ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ ଏଇଟା କହିଛନ୍। ସେନ୍ତା ଏହି ସମାରୋହଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ ଯେ ଏବାଦିନେ ଏହି ବିଦ୍ୟାଳୟକେ ଗୋଟିଏ ଜ୍ଞାନର ପ୍ରୟୋଗଶାଳା କରାଯିବା। ଇଲାକାର ପିଲାମାନେ ଗୋଟିଏ ବୈଭବଶାଳୀ ଓଡ଼ିଶା ଗଠନ୍ତି ବଡ଼ ଭୂମିକା ନେବେ। କାର୍ଯ୍ୟକ୍ରମଟି ସାଂସଦ ବୈଜୟନ୍ତ ପଣ୍ଡା, ଭର୍ତ୍ତରୀ ମହତାବ, ବିଧାୟକ ଶାରଦେ ପ୍ରଧାନ ଯୋଗ ଦେଇଥିଲେ। ରାଜ୍ୟର ବିଜେପି କାର୍ଯ୍ୟକାରିଣୀ ବୈଠକ ଆଜି ପୁରୀନ ହେବା। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକକେ ଆଜ୍ ଉଦ୍ଘାଟନ କରିବେ। ଇ ପରିବର୍ତ୍ତିତ ବୈଠକ 2 ଚାଲବା। ବୈଠକଟି ସଂଗଠନ ବାବଦେ ଆଲୋଚନା କରାଯିବା। ଏତା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣ କାର୍ଯ୍ୟକ୍ରମ ବାବଦେ ବି ଆଲୋଚନା ହେବା। ଏହି ବୈଠକଟି କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଆଉ ରାଜ୍ୟର ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ଯୋଗଦେବେ। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବଙ୍କ ସହିତ 2 ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟ, ସାଂସଦ ଆର୍ ବିଧାୟକ ସାମିଲ ହେବେ। ଡିଭିଜନ ସ୍ତରରୁ ସବୁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ନିର୍ମାଣ କାମର ଗୁଣାତ୍ମକ ମାନ ଉପରେ ଧ୍ୟାନ ଦେବାର ସହିତ ଧାରି ସମୟ ଭିତରେ କାମ ସାରବାରକେ ଗ୍ରାମ ଉନ୍ନୟନ ଆର୍ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରର ଗ୍ରାମ୍ୟ ଉନ୍ନୟନ ବିଭାଗର ଉନ୍ନୟନ କାମର ସମୀକ୍ଷା କରିକରି ମନ୍ତ୍ରୀ ଶ୍ରୀ ନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କରାଯାଉଥିବାର ରାସ୍ତା ଓ ପୋଲ ତିଆରି ବାବଦେ ଆଲୋଚନା କରିଛନ୍। ସେ କହିଛନ୍ ଯେ ଏଟା ରାଜ୍ୟର ନକ୍ସାକେ ବଦଳେଇ ପାର୍ବା। ଭିନ୍ ଭିନ୍ ବିଭାଗ ସାଙ୍ଗେ ସମନ୍ୱୟ ରଖିକରି ଗ୍ରାମୀଣ ବିକାଶ ଲାଗି ତୃଣମୂଳ ସ୍ତର ନଥିବା ନିର୍ଦ୍ଦିଷ୍ଟ ସମସ୍ୟାମାନଙ୍କର ସମାଧାନ ଲାଗି ସର୍ଜନାତ୍ମକ ପ୍ରସ୍ତାବ ଦେବାରକେ ପରାମର୍ଶ ଦେଇଥିଲେ। ଏତାର ସହିତ ପିଏମ୍ ଜନ୍ମନ ଅଧୀନତି ରାସ୍ତା ତିଆରି କାମ ଉପରେ ଖାସ୍ ଜୋର୍ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ। ସିଙ୍ଗାପୁର ହାଇକମିଶନର ସାଇମନ୍ ୱାଙ୍ଗ ଗଲାକାଲି ଭୁବନେଶ୍ୱରର ଲୋକସେବା ଭବନର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭେଟିକରି ଓଡ଼ିଶାର ବିକାଶ ବାବଦେ ଆଲୋଚନା କରିଛନ୍। ପୁଞ୍ଜିନିବେଶ ଆକୃଷ୍ଟ କରବାର ଆର୍ ଅର୍ଥନୈତିକ ସହଯୋଗ ବଢ଼ାବାର ଲାଗି ଓଡ଼ିଶା ସିଙ୍ଗାପୁର ସାଙ୍ଗେ ସକ୍ରିୟ ଯୋଗାଯୋଗ ରଖିଛେ ବୋଲି ଶ୍ରୀ ସିଂଦେଓ କହିଛନ୍। ଓଡ଼ିଶାର ବହୁଟେ ବୌଦ୍ଧ କୀର୍ତ୍ତିରାଜି ଆର୍ ଲମ୍ବା ସମୁଦ୍ର ଖଣି ରହିଥିବାରୁ ଏହି କ୍ଷେତ୍ରର ସିଙ୍ଗାପୁର ସରକାର ନିବେଶ କରବାରକେ ଶ୍ରୀ ସିଂଦେଓ ପ୍ରସ୍ତାବ ଦେଇଥିଲେ। 17 ବିଧାନସଭାର ବଜେଟ୍ ଅଧିବେଶନ ଏବା 22 ମୂଲ ହେଉଛି। ଏବା 25 ଦିନ ଗୃହଣ ସରକାର 2024-25 ଆର୍ଥିକ ବର୍ଷର ବଜେଟ୍ ଆଣବେ। ଜୁଲାଇ 30 ଦିନ ଲେଖାନୁଦାନ ପ୍ରସ୍ତାବ ଆଗତ ହେବ ଆଉ ଜୁଲାଇ 31 ଦିନ ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାର ଆଗତ କରାଯିବ ବୋଲି ସୂଚନା ମିଳିଛି। ସିଆଡ଼େ 2024-25 ଆର୍ଥିକ ବର୍ଷ ଲାଗି ବଜେଟ୍ ଚିଠାକେ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭାବେ କାମ କରୁଥିବାର ଭାରତୀୟ ପ୍ରଶାସନିକ ସେବା ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁଙ୍କର ବଦଲି କରାଯାଇଛି। ଶ୍ରୀମତୀ ସାହୁଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି। ସମ୍ବଲପୁର ଜିଲ୍ଲାର ବୈଞ୍ଜମୁଣ୍ଡାନ ଥିବାର ସମନ୍ୱିତ ଭିଭିଭୂମି ପରିସରର ଜିଲ୍ଲା ପ୍ରଶାସନ ଓ ଏମ୍ସିଏଲ୍ ତରଫରୁ 15 ଦିବ୍ୟାଙ୍ଗଙ୍କୁ ଇ ରିକ୍ସା ବଣ୍ଟା ଯାଇଛି। ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏଥିରେ ଯୋଗ ଦେଇକରି ଦିବ୍ୟାଙ୍ଗମାନେ ନିଜକେ ଆତ୍ମନିର୍ଭରଶୀଲ କରବାର ଇ ରିକ୍ସା ଚାଲବାରଟା ଗୋଟିଏ ସମୟ ଉପଯୋଗୀ ପଦକ୍ଷେପ ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ 100 ହ୍ୱିଲ୍ ଚେୟାର ଭିଲ୍ ଦିଆଯାଇଥିଲା। ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷର ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କର ଅଧ୍ୟକ୍ଷତା ହୋଇଥିବା ଏହି ବୈଠକଟି ଜିଲ୍ଲାର କୃଷି, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ବିଦ୍ୟୁତ୍ ଯୋଗାଣ, ଗ୍ରାମୀଣ ବିକାଶ, ଜଙ୍ଗଲ ଯୋଗାଣ, ଖାଉଟି କଲ୍ୟାଣ, ଜଳଯୋଗାଣ, ଜଳସେଚନ ବିଭାଗର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ଲଘୁଚାପ ପ୍ରଭାବିତ ହେବା ଚାରିଦିନ ତକ ରାଜ୍ୟ ଜବର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫରୁ ସୂଚନା ମିଳିଛି। କେନ୍ଦ୍ର ଆଉ ତାର ଆଖପାଖର ଉତ୍ତର ବଙ୍ଗୋପସାଗର ନଥିବା ଲଘୁଚାପ ଦକ୍ଷିଣ ପଶ୍ଚିମକେ ଢଲିକରି ଅଛି। ଏଇଟା ଆହୁରି ଘନୀଭୂତ ହେବାର ସହିତ ଉତ୍ତର ପଶ୍ଚିମ ଦିଗେ ଗତି କରିକରି ଓଡ଼ିଶାକେ ଆସବା। ଏତାର ପ୍ରଭାବତି ରାଜ୍ୟ ବର୍ଷା ବଢ଼ବା। ଏଛିନ ଆଞ୍ଚଳିକ ଖବର ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍। ଜୁହାର।